পাওছু বলি কহি যা।
ନମସ୍କାର, ମୁଁ ଅସୀମା ପଣ୍ଡା। ଜିଓଲି ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲ୍ରେ ଗୋଟେ ବହୁତ ହି ସୁନ୍ଦର ସ୍ୟାଡ୍ ଗୀତ ଆସୁଛି। ଆଜି ରେକର୍ଡିଂ ଚାଲିଛି, ଛାତିରୁ ସ୍ପନ୍ଦନ କାଢ଼ି ନେଇଯାଉ ପଛେ ଭଲ ପାଉଛୁ ବୋଲି କହିଛା, ଯାହାର ପ୍ରଡ୍ୟୁସର୍ ହେଉଛନ୍ତି ରତିକାନ୍ତ ପଟ୍ଟନାୟକ। ଯେଉଁ ଗୀତଟିକୁ ଲେଖିଛନ୍ତି ନିରଞ୍ଜନ ପଣ୍ଡା, ମ୍ୟୁଜିକ୍ ଡିରେକ୍ସନ୍ ଦେଇଛନ୍ତି ଏମ୍ ଡି ଜୁଗୁନ୍, ଏବଂ ଗୀତଟିର ମ୍ୟୁଜିକ୍ ଆରେଞ୍ଜମେଣ୍ଟ କରିଛନ୍ତି ଶ୍ରୁତି ପ୍ରସାଦ ଦାସ। ବହୁତ ହି ସୁନ୍ଦର ମେଲୋଡିୟସ୍ ଗୀତଟେ ହେଇଛି, ବହୁତ ହି ଇମୋସନାଲ୍ ଗୀତଟେ ହେଇଛି। ଆଶା କରୁଛି ଆପଣମାନଙ୍କ ସମସ୍ତଙ୍କ ମନକୁ ଛୁଇଁବ, ସମସ୍ତଙ୍କୁ ଭଲ ଲାଗିବ।
ଭଲ ପାଉଛୁ ବୋଲି କହି ଯା।